Supreme personality of Godhead, original spiritual master of the entire world, what is the difficulty for you who manage the affairs of the universe in delivering the fallen souls engaged in your devotional service? You are the friend of all suffering humanity, and for great personalities it is necessary to show mercy to the foolish. Therefore, I think that you will show your causeless mercy to persons like us who engage in your service. Shloka Ravadhyanma. Stuti Mukhari, Sri Prahlad Maharaj, Bhagavan Singhdevam Kovjanti, Hey Jagat Guru, Bhagavan, आपण पक्षरे कौन बा कष्टकर व्यापार अछि आपण समग्र जगत समग्र ब्रह्मांड सब किछि क्रिया नियंत्रण करचंती परिचालन करचंती तेणु आपण पक्षरे पतित जीव मानकर उद्धार निमित्त कौन कष्टकर व्यापार अछि जो माने विशेष करी ଆପଣଙ୍କ ସେବା ନିଯୁକ୍ତ ଅଛନ୍ତି ସେମାନଙ୍କ ଦ୍ୱାରା ନିମିତ୍ତ କ'ଣ ବା କଷ୍ଟକର ବ୍ୟାପାର ଅଛି ଆପଣ ସମସ୍ତ ପତିତ ଜୀବ ଆତ୍ମ କ୍ଲିଷ୍ଟ ଜୀବମାନଙ୍କର ବନ୍ଧୁ ମହାତ୍ମା ଗଣ ମୂର୍ଖମାନଙ୍କ ପ୍ରତି ମୂଳମାନଙ୍କ ପ୍ରତି କୃପା ପ୍ରଦର୍ଶନ କରନ୍ତି ଆଉ ଏହା ଦରକାର ତେଣୁ ମୁଁ ଭାବୁଛି ଆପଣ ମୋ ଭଳି ଯେଉଁମାନେ ଆପଣଙ୍କର ସେବା ନିଯୁକ୍ତ ଅଛନ୍ତି ସେ ବ୍ୟକ୍ତିମାନଙ୍କ ପ୍ରତି ଆପଣଙ୍କର ହିତ କୃପା ପ୍ରଦର୍ଶନ କରିବେ ଏହା ଶ୍ଳୋକର ଅର୍ଥ ପରପାଟ ବାଇ ଶ୍ରୀ ଲୋକପାଟ ଇଅର୍ ଦି ୱାର୍ଡ଼ସ୍ ପ୍ରିୟ ଜନାନ୍ ଅନୁସେବିତାନ୍ ଇଣ୍ଡିକେଟ୍ ଦ୍ୟାଟ୍ ଦି ସୁପ୍ରିମ୍ ଲର୍ଡ଼ The Supreme Personality of Godhead is very favorable to devotees who act according to the instructions of His own pure devotees. Atvati akhila guru bhagavan prayata uttarani asya bhavo sambhava lopa hetu mudhesu vai mahat anugraha atbandho किंतेन ते प्रियजना अनुसेवता श्री प्रहलाद महाराज अति गुरुत्वपूर्ण महत्वपूर्ण सिद्धांतमूलक कथा श्रीमद्भागवत ये सप्तम स्कंद नवम अध्याय चल प्रहलाद महाराज होती जड़े अन्यतम महाजन ମହାଜନ କହିଲେ ଶୁଦ୍ଧ ଭକ୍ତ ସାଧୁ କୃଷ୍ଣିକ ଶରଣତ୍ଵ ଐକାନ୍ତିକ ଭାବେ କୃଷ୍ଣିକ ଶରଣତ୍ଵ ବ୍ୟକ୍ତିଙ୍କୁ ବୁଝାଏ ସେ ହେଉଛି ମହାଜନ ମହାଜନମାନଙ୍କର ପଦାଙ୍କ ଅନୁସରଣ କଲେ ବ୍ୟକ୍ତି ନିଶ୍ଚିତ ଭାବରେ ସୁଫଳ ଲାଭ କରେ ଏବଂ ସମସ୍ତ ପ୍ରକାର ଭୟ ଆଶଙ୍କା ବିପଦରୁ ମୁକ୍ତ ହୁଏ ଏ ହେଉଛି ସାଧୁଶାସ୍ତ୍ର ନିର୍ଦ୍ଦେଶ ମହାଜନ ଜୈନ ଗତ ସ୍ୱତନ୍ତା ମହାଭାରତ ଏ କଥା କୁହାଯାଇଛି ତେଣୁ ମହାଜନ ସୂତ୍ରେ ଶ୍ରୀ ପ୍ରହ୍ଲାଦ ମହାରାଜ ଏ ଯେଉଁ ତତ୍ତ୍ୱମୂଳକ ସିଦ୍ଧାନ୍ତ କଥାମାନେ କହୁଛନ୍ତି ତାହା ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ମାନବ ବୁଦ୍ଧିମାନ ମାନବ ଯାହା କିଛି ବୁଦ୍ଧି ଅଛି ବିବେକ ଅଛି ସେ ଏସବୁ କଥା ବା ସିଦ୍ଧାନ୍ତକୁ ଅତି ଗମ୍ଭୀରତା ସହକାରେ ଗ୍ରହଣ କରିବା ଉଚିତ। ଆମ ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେବ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ କୃପାଜୀ ମହାରାଜ ଏହାରି ଉପରେ ଗୁରୁତ୍ୱ ଆରୋପ କରନ୍ତି। ଟେକ୍ ଇଟ୍ ସିରିୟସ୍ଲି, ଦିସ୍ ଇଜ୍ ଫର୍ ସିରିୟସ୍ ଷ୍ଟୁଡେଣ୍ଟସ୍। ସେ କଥା କହନ୍ତି, ଗମ୍ଭୀରତା ସହକାରେ ଗ୍ରହଣ କର। ଯେଉଁମାନେ ଅତି ଗମ୍ଭୀର, ଯେଉଁମାନେ ମାନବ ଜୀବନର ସଫଳତା ହାସଲ ପାଇଁ ଅତ୍ୟନ୍ତ ଆଗ୍ରହୀ, ସେମାନେ ଏସବୁ କଥାକୁ ସାଧୁଶାସ୍ତ୍ର ସିଦ୍ଧାନ୍ତକୁ ଗମ୍ଭୀରତା ସହକାରେ ଗ୍ରହଣ କରି ଜୀବନ ଆଚରଣ କରିବା ଉଚିତ। ସାଧୁ ଶାସ୍ତ୍ର ଗୁରୁବାକ୍ୟ ଚିତ୍ତେତେ କରିବା ଐକ୍ୟ ଆର୍ ନ କରିବ ମନେ ଆଶା। ଇ ଆଚାର୍ଯ୍ୟ ବୈଷ୍ଣବ ଆଚାର୍ଯ୍ୟ କହିଛନ୍ତି, ସାଧୁ ଶାସ୍ତ୍ର ଗୁରୁବାକ୍ୟ ଏହାକୁ ଚିତ୍ତରେ ଗ୍ରହଣ କରିବା ଉଚିତ। ଯାହା ସାଧୁଶାସ୍ତ୍ର ମୁଖରୁ ଗୁରୁ ମୁଖରୁ ବାହାରିଲା ତାହାକୁ ଅତ୍ୟନ୍ତ ଗମ୍ଭୀରତା ସହକାରେ ଗ୍ରହଣ କରିବା ଉଚିତ। ଅନ୍ୟ କିଛି ସେଥିରେ ବିଚାର ଯୋଡ଼ିବା ଉଚିତ ନୁହେଁ, ନିର୍ବିଚାରରେ ଗ୍ରହଣୀୟ ବୋଲି କୁହାଯାଏ। ସେଥିପାଇଁ ମହାଜନ ଯେନ ଗତସ ପନ୍ଥା, ମହାଜନମାନେ ଯେଉଁ ପନ୍ଥା ନିର୍ଦ୍ଦେଶ କରୁଛନ୍ତି ସେଥିରେ ଯିବା ପାଇଁ ଉପଦେଶ ଦିଆହେଇଛି, ସେମାନଙ୍କୁ ପ୍ରଧାନଙ୍କୁ ଅନୁସରଣ କରିବା ପାଇଁ ଉପଦେଶ ଦିଆହେଇଛି। ତାତେ ଛୟ ଦର୍ଶନ ତତ୍ତ୍ୱ ନାହିଁ ଜାଣି ମହାଜନ ଯେଇ କହେ ସେଇ ସତ୍ୟ ନାହିଁ, ଏ ଚୈତନ୍ୟତାନ୍ତରେ କୁହାଯାଇଛି। ମହାଜନ ଯାହା କହନ୍ତି ତା ହେଉଛି ତତ୍ତ୍ୱମୂଳକ ସିଦ୍ଧାନ୍ତମୂଳକ କଥା। ସିଦ୍ଧାନ୍ତ ବୋଲିଆ ଯେତେ ନା କର ଅଲସ, ଯାହା ହୋଇତେ କୃଷ୍ଣ ଲାଗେ ସୁଦୃଢ଼ ମାନସ, ଏ ଚୈତନ୍ୟତାନ୍ତ କୁହାଯାଇଛି। ଏ ସିଦ୍ଧାନ୍ତମୂଳକ କଥାରେ କୌଣସି ପ୍ରକାର ଆଳସ୍ୟ ପ୍ରକାଶ କରିବା ଉଚିତ ନୁହେଁ, ବେଖାତିର କରିବା ଉଚିତ ନୁହେଁ, ଗମ୍ଭୀରତା ସହକାରେ ଗ୍ରହଣ କରିବା ଉଚିତ। ତାହେଲେ କୃଷ୍ଣ ସମ୍ବନ୍ଧ ଅତି ସହଜରେ ସ୍ଥାପିତ ହୋଇପାରିବ, କାହିଁକି ମହାଜନଗଣ ହେଉଛନ୍ତି ଆମର ଅତି ଆପଣାର ଲୋକ ବନ୍ଧୁ ସୁହୃଦ। କୃଷ୍ଣ ଯେପରି କହିଲେ ସୁହୃଦଂ ସର୍ବଭୂତାନଂ, ସେ ସମସ୍ତ ଜୀବ ଜଗତର ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ, ତାଙ୍କ ପ୍ରିୟ ଭକ୍ତଗଣ ବୈଷ୍ଣବଗଣ କୃଷ୍ଣଙ୍କ ଅପେକ୍ଷା ଭଗବାନଙ୍କ ଅପେକ୍ଷା ସେମାନେ ଅଧିକ କୃପାଳୁ ଅତି ଜୀବମାନ। ଶ୍ରୀ ପ୍ରହ୍ଲାଦ ମହାରାଜଙ୍କର ଏକ ବକ୍ତବ୍ୟତା ସୁସ୍ପଷ୍ଟ ହୋଇଛି, ସେ କିପରି ପତିଜୀବମାନଙ୍କର ଧାରର୍ଥେ ଭଗବାନ ପ୍ରାର୍ଥନା କରୁଛନ୍ତି। ଆଉ ଅତି ସହଜ ପନ୍ଥା ସେ ନିର୍ଦ୍ଦେଶ କରୁଛନ୍ତି, କେତେ ଜନ୍ମ ଧରି ଲକ୍ଷ ଲକ୍ଷ ଜନ୍ମ ଧରି ଗୋଟେ ଦୁଇଟି ନୁହେଁ ଜୀବ ଏ ଭୌତିକ ଜଗତରେ ଦୁଃଖ ଭୋଗ କରି ଆସୁଛି, ଜନ୍ମ ମୃତ୍ୟୁ ଚକ୍ରରେ ଘୂର୍ଣ୍ଣାୟମାନ ହେଉଛି, 84 ଲକ୍ଷ ଜୀବଜନୀରେ ଭ୍ରମଣ କରି ଚାଲିଛି, ଦୁଃଖର ଅନ୍ତ ନା। କିନ୍ତୁ ଯେଉଁମାନେ ପ୍ରହ୍ଲାଦ ମହାରଣ ଭଳି ସାଧୁ ମହାଜନ, ସେମାନେ ଏପରି ଜୀବମାନଙ୍କ ପାଇଁ ଅତ୍ୟନ୍ତ କରୁଣା ପ୍ରକାଶ କରୁଛନ୍ତି, ସେମାନଙ୍କ ହୃଦୟ ଏପରି ଜୀବମାନଙ୍କ ଦୁଃଖ ଦେଖି ବିଗଳିତ ହେଉଛି, ତେଣୁ ସେମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ଏମାନଙ୍କୁ ଉଦ୍ଧାର ନିମିତ୍ତ ଅତି ସହଜ ପନ୍ଥା ନିର୍ଦ୍ଦେଶ କରୁଛନ୍ତି। ତାହା ହେଉଛି ଯେ ଭଗବାନଙ୍କର ଦାସାନ ଦାସ ହେବା, ବିଶେଷ କରି ଏ ଶ୍ଳୋକରେ ଏକ କଥା କୁହାଯାଇଛି, ଭଗବାନ ସେ ବ୍ୟବସ୍ଥା ପରିସ୍ତୈକ ତତ୍ତ୍ୱ ବିଦିଶିବ ସୁରେଶ ପ୍ରଣମିତ, ଏ କଥା ଅଛି ଆମ ହରି ପରମ ତତ୍ତ୍ୱ ବିଧି ବ୍ରହ୍ମା ଶିବ ସୁରେଶ ଦେବ ରାଜେନ୍ଦ୍ର ସମସ୍ତେ ଅଧୀନ ତତ୍ତ୍ୱ ତାଙ୍କ ଏଗଲି ଈଶ୍ୱର କୃଷ୍ଣ ଆର୍ଷ ଭୃତ୍ୟ, କୃଷ୍ଣ ଏକମାତ୍ର ଈଶ୍ୱର ପରମେଶ୍ୱର, ଅନ୍ୟ ସମସ୍ତଙ୍କ ସେବକାନୁସାର, ଏ ସତ କଥା। ତେଣୁ ସେ ବ୍ୟବସ୍ଥୁ ଯେ କୃଷ୍ଣ ତାଙ୍କର ସେବା ନିଯୁକ୍ତ ହେବା ଉଚିତ, ତାହା ହେଉଛି ଜୀବନର ସଫଳତା। ଜୀବ ମାତ୍ରେ ଜୀବେ ସ୍ୱରୂପ ହୁଏ କୃଷ୍ଣ ନିତ୍ୟ ଦାସ, ଚୈତ୍ର ମହାପ୍ରଭୁ କହିଛନ୍ତି ଯେ କି ସ୍ୱୟଂ କୃଷ୍ଣ ଜୀବ ନିତ୍ୟ କୃଷ୍ଣ ଦାସ, ଅର୍ଥାତ୍ କୃଷ୍ଣଙ୍କର ସେବକ ସେ ନିତ୍ୟ ସେବକ, ଆଉ କୃଷ୍ଣ ତାଙ୍କ ନିତ୍ୟ ସେବ୍ୟ ବସ୍ତୁ। ତେଣୁ କୃଷ୍ଣଙ୍କର ସେବା ନିଯୁକ୍ତ ହୁଏ ଉଚିତ, କିନ୍ତୁ ସେଥିପାଇଁ ଏଠି କୁହାଯାଉଛି ଯେ ସିଧାସଳଖ କୃଷ୍ଣଙ୍କର ସେବାରେ ନିଯୁକ୍ତ ହେଲେ ଯେଉଁ ଫଳ ମିଳିବ ତା ଅପେକ୍ଷା ଅଧିକତର ଫଳ ମିଳିବ ତାଙ୍କ ଭକ୍ତଙ୍କର ସେବାରେ ନିଯୁକ୍ତ ହେଇଗଲେ, ଦାସାନ ଦାସ ହେଇଗଲେ। ଏଇ କଥାଟା ଏ ଶ୍ଳୋକରେ ବିଶେଷ କରି କହୁଛି। ବଦ୍ଧଜୀବ ମାୟାବଦ୍ଧ ଜୀବ ମାୟା ଦ୍ୱାରା କବଳୀକୃତ ହେଇଛି, ବଶୀଭୂତ ହେଇଛି, ସେ ସ୍ୱରୂପ ବିସ୍ମୃତ ହେଇଛି, ସେ ଭଗବତ ବିସ୍ମୃତ ହେଇଛି, ସେ କେବେ ହେଲେ ନିଜ ପ୍ରଚେଷ୍ଟାରେ ଭଗବାନଙ୍କୁ ପାଇପାରିବ ନା, ଦେଖିପାରିବ ନା, ବା ଜାଣିପାରିବ ନା। ତେଣୁ ଭଗବାନଙ୍କର ଭକ୍ତଗଣ ବୈଷ୍ଣବଗଣ ସେମାନେ କୃପା କରି ଏ ଜଗତକୁ ଆସୁଛନ୍ତି, ଏଇ ବଦ୍ଧଜୀବମାନଙ୍କର ଧାରାର୍ଥେ ସେମାନଙ୍କୁ ଏଇ ଦିବ୍ୟ ଜ୍ଞାନ ଦେବା ନିମିତ୍ତ ସେମାନଙ୍କୁ ଅପହୃତ ଚେତନା ଅର୍ଥାତ୍ କୃଷ୍ଣ ଚେତନା ପୁନଃ ସେମାନଙ୍କ ମଧ୍ୟ ପ୍ରବେଶ କରିବା ନିମିତ୍ତ ଏ ଭକ୍ତ ମହାଜନ ସାଧୁଗଣ ଆସୁଛନ୍ତି। ଏ ହେଉଛି ସାଧୁମାନଙ୍କ କୃପା, ଯଦି ସେମାନେ ନଥାନ୍ତେ, ଯଦି ସେମାନେ ଏ ଜଗତକୁ ନ ଆସିଥାନ୍ତେ, ସେମାନଙ୍କ କୃପା ପ୍ରକାଶ ନ କରୁଥାନ୍ତେ, ତାହେଲେ ବୌଦ୍ଧ ଜୀବନ ଧାରର କୌଣସି ଉପାୟ ନଥାନ୍ତା। ଏ ହେଉଛି ଆମର କଥା। ସେଥିପାଇଁ ସାଧୁ ଶାସ୍ତ୍ର ଏସବୁଥିରେ ସମସ୍ତ ବୈଦିକ ଶାସ୍ତ୍ରରେ ଯେଉଁମାନେ ପ୍ରାମାଣିକ ସାଧୁ ମହାଜନ ସେମାନେ ସମସ୍ତେ ଗୋଟିଏ କଥା କହିଛନ୍ତି ଯେ ଭଗବାନଙ୍କ ଦାସାନ ଦାସ ହେବା, ଭଗବାନଙ୍କୁ ବଦ୍ଧ ଜୀବ ସିଧାସଳଖ ଜାଣିପାରିବ ନା, ଦେଖିପାରିବ ନା, ପାଇପାରିବ ନା, ସେବା ନିଯୁକ୍ତ ହେବ କିପରି, ତାହା ଏକ ପ୍ରଶ୍ନ। ସେବା କହିଲେ ସେ ବ୍ୟବସ୍ଥାଙ୍କର ସେବା କହିଲେ ସେଥିରେ ଏଇ ତାତ୍ପର୍ଯ୍ୟ ଅଛି ଯେ ସେବା ଜରିଆରେ ତାଙ୍କର ସନ୍ତୋଷ ବିଧାନ ପ୍ରୀତି ବିଧାନ, ଏଇ ତାତ୍ପର୍ଯ୍ୟ ଅଛି। ସନ୍ତୋଷ ବିଧାନ ବା ପ୍ରୀତି ବିଧାନ ହେବ କିପରି ନା, ସେ ଯାହା ଚାହୁଁଛନ୍ତି, ସେ ଆମଠାରୁ ଯାହା ପାଇବାକୁ ଚାହୁଁଛନ୍ତି ତାହା ପ୍ରଦତ୍ତ ହେଲେ ଯାଇକି ସେ ସନ୍ତୁଷ୍ଟ ହେବେ ବା ପ୍ରୀତ ହେବେ, ତା ନହେଲେ ହେବେ ନା। ଜୀବ ମାତ୍ରେ ପ୍ରତ୍ୟେକ ଜୀବ ଅଣୁଚୈତନ୍ୟ मीमांस जीव लोक जीव भूत सनातन ये भोग गीतार भगवान प्रवाणी जीव मात्र सनातन भाव में भगवान अनुसार चिन्मय अनुचैतन्य भगवान सेव्य जीव मात्र सेव किंतु मायाग्रस्त ही अणुस्वाधीनतार व्यवहार कर जीव विस्फुत हो जाती से केवे हेले निजर ए विस्मृति तार जो ओरिजिनल कन्सियसनेस इंग्लिश मौलिक चेतना शुद्ध चेतना कृष्ण चेतना ता निज प्रचेष्टा से अपहृत चेतना को जाग्रत कर लाभ कर महाजन भक्त साधु महाजन रूपावश्यक से मानकर सहायता आवश्यक ता ना बद्ध जीवे लाभ कर तेणु ए साधु भक्त महाजन गुण केड़े कृपा जड़े बुद्धिमान व्यक्ति चिंताशील व्यक्ति या चिंता कर भौतिक जगत से कौन काम ना कि कृपा कर ए बद्ध जीव मान धार निमित्त एवं भगवान दरबार रे एमानकर कथा पेश कर भगवान भक्तवत्सल भक्तवात्सल्य हूँ भगवान महत् गुण भगवान जदिओ सर्वस्वरेश्वर परमेश्वर सर्वसेव्य वस्तु परम स्वाधीन से कहारी अधीन नुहति मत पर नान्या किंचित अस्ति धनुंजय भगवत गीतार कथा भगवान कहते अर्जुन मोठ के बड़ नुहति समस्ता अधीन तत्व से कहारी अधीन नुहति किंतु से भक्त प्रेमाधीन बद्धस्मी भक्ति स्नेह रज्जु भक्त प्रेम रज्जु बद्धपाद भक्त शुद्ध प्रेम भक्ति बल भगवान को बांधि पार भक्ति बल एकम्र लभ्य भगवान लभ्य भक्त एक ग्राह्य नमं साधयति योग नो सांख्य नंदर्मुद्धव नो सध्याय तपस्याग तथा भक्ति ममूर्जिता बारम्बार कहे गीता भागवत प्रभृति वैदिक शास्त्र भगवान एकमात्र भक्ति लभ्य अन्न कौन से जरिया लभ्य नुहति कई योग साधन करी कई तपस्या करी कई दान करी कई श्रद्धा करी कठिन व्रत आचरण करी जहाँ कले भी भगवान की पाई एकमात्र भक्ति लभ्य भगवान तेणु भक्ति जरिया भक्तिवर्ष माधव माधव भक्तिवर्ष तेणु भक्ति जरिया केवल भगवान प्राप्ति हो भगवान संतोष विधान प्रीति विधान कर लाभ हम किपर भक्तिस्त भगवत भक्त संगे नियते भक्तिस्तु भगवत भक्त संगे न पड़ी जाए भक्त संग नव भक्ति लाभ हो पार ना तेणु भक्त संग अन्य कथा साधु संग उपर गुरुत्व आरोप साधु संग सर्वशास्त्र लवे मात्र साधु संगे सर्वसिद्धि साधु कहले भक्त शुद्ध भक्त पूर्ण कृष्णिक सणत्व भक्त साधु कह जाए लवे मात्र संगला होती महाभाग्य जात उदय ता कौन प्रकार भक्ति लाभ हो ना से प्रहलाद महाराज से कथा ही कह गोपी भर्तृ पद कमल दास 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 चैत्र महापुरुष भगवान किंतु भक्त अवतार भक्त भाव अंगीकार करी भक्त भाव रे भक्ति आचरण करी शिखिया आसते से कथा कह आदि पुराण रे मध्य भगवान कर से उपदेश अच्छे नमे भक्त तेज ना मत भक्तानंद जे भक्त से अति मन प्रिया जे डायरेक्टली सीधा सड़क मोर भक्त हमती से प्रकृत मोर भक्त नुहति नमे भक्त तेज ना मोर भक्त जे भक्त से मोर अति प्रिय एक कथा भगवान निजे कहते कृष्ण आदि पुराण अर्जुन से भक्त भक्त हवा वैष्णव दास हवा वैष्णव ठाकुर तुम्हार कुकुर जाकर कुकुर हवा परम सौभाग्य कथा सहजरे भगवत प्रति विधान कर नजर कर कहीं कहली बद्ध जी चार दोष अच्छी भ्रम प्रमाद प्रलिप्सा करुणा पाठ ये चार दोष बद्ध जीवर बराबर रही से दोष शून्य नुहे तेणु जहाँ विचार कर दोषयुक्त विचार कदापि दोष शून्य विचार हम ना से जहाँ विचार करमती विचार कले सदा जेपरी करवा करमी कर भगवान को सेवा ताकि भगवान को ग्रहण करेंगे ତାଙ୍କର ଭକ୍ତଙ୍କ ଜରିଆରେ ଆସିଲେ ସେବା କଲେ ବୈଷ୍ଣବାନଙ୍କ ଗୁରୁବାନଙ୍କ ସେବା କଲେ ଭଗବାନ ଗ୍ରହଣ କରନ୍ତି ଆଉ ସେ ଭକ୍ତଗଣ ଭଗବାନଙ୍କର ଅତି ପ୍ରିୟ ଅନ୍ତରଙ୍ଗ ସେମାନେ ପାଖ ଲୋକ ସେମାନେ ଭଗବାନ କଥା ସେମାନେ ଜାଣନ୍ତି ନିକୁଞ୍ଜ ୟୁନ ରତିକେଳି ସିଦ୍ଧି ଯା ଯା ନିଯୁକ୍ତି ରପେକ୍ଷଣିଆ ତତ୍ରାଦିଦାକ୍ଷାଦିବଲ୍ଲଭସ୍ୟ ବନ୍ଦୀ ଗୁରୁ ଶ୍ରୀ ଚରଣାରବିନ୍ଦ ଗୁରୁବାଷ୍ଟ କରି ଏଇ କଥା କୁହାଯାଇଛି ସେ ଯେ ବୈଷ୍ଣବ ଗୁରୁ ସାଧୁ ସେ କେଡ଼େ ପ୍ରିୟ ଭଗବାନ ତାର ବର୍ଣ୍ଣନା ଏଠି ଦିଆହେଇଛି ନିକୁଞ୍ଜ ୟୁନ ରତିକେଳି ସିଦ୍ଧି ସେ ବୃନ୍ଦାବନରେ ରାଧାକୃଷ୍ଣଙ୍କର ରତି କ୍ରୀଡ଼ା ରତି ଲୀଳା ଯେ ହେଉଛି ସେଥିରେ ସେମାନେ ଅଂଶଗ୍ରହଣ କରନ୍ତି ଅର୍ଥାତ୍ ରାଧାକୃଷ୍ଣଙ୍କର ମିଳନ କରିବାରେ ସେମାନେ ବଡ଼ କଟୁ ସିଦ୍ଧ ସିଦ୍ଧି ରତିଜେଳି ସିଦ୍ଧି ସେଥିପାଇଁ କୁହାଯାଏ ରାଧା ପ୍ରିୟ ସଖୀ ଗୁରୁଦେବ ସେ କୃପା କରି ଏଠିକି ଆସିଛନ୍ତି ଆମମାନଙ୍କୁ ବୁଦ୍ଧଜୀବମାନଙ୍କୁ ଶ୍ରୀକୃଷ୍ଣଙ୍କ ପାଖକୁ ନେବା ପାଇଁ ଏତେ ପ୍ରିୟ ସେ କୃଷ୍ଣଙ୍କର କଥା ହିଁ ଶୁଣନ୍ତି ଅନ୍ୟମାନଙ୍କର କଥା ଶୁଣିବେ ନା କାରଣ ଇଏ ନିଜ ଲୋକ ପାଖ ଲୋକ ଇଏ ଯାହା କହିବେ ତାଇ କୃଷ୍ଣ ହିଁ ଶୁଣିବେ କୃଷ୍ଣ ରାଜ ରାଜେଶ୍ୱର ବୋଲି କୁହାଯାଏ ସେ ରାଜ ରାଜେଶ୍ୱର ତୁମେ ସର୍ବସୁରେଶ୍ୱର ବ୍ରିଜେନ୍ଦ୍ର କୁମାର ପରମେଶ୍ୱର ତାଙ୍କର ଯେମିତି ରାଜାଙ୍କର ଦରବାର ଅଛି ତାଙ୍କ ଦରବାର ଅଛି ତାଙ୍କର ସମ୍ରାଜ୍ୟ ସେ ଦରବାରରେ ଏଇ ଭକ୍ତ ମହାଜନ ସାଧୁ ଗୁରୁ ଏ ଓକିଲାତି କରନ୍ତି ଏ ବଦ୍ଧ ଜୀବଙ୍କ ତର୍ଫରୁ ଓକିଲାତି କରନ୍ତି ତା ହେଉଛି ଆମର କଥା ସେଥିପାଇଁ ସେ ସାଧୁ ମହାଜନମାନଙ୍କର ସେବା ନ କଲେ ତାଙ୍କର କୃପା ଲାଭ ନ ହେଲେ କଦାପି କେହି ଭଗବାନଙ୍କର କୃପା ଲାଭ କରିପାରିବ ଅତ ଆତ୍ୟନ୍ତିକ କ୍ଷେମ ପୃଚ୍ଛାମ ଭଗବତ ଅନୁଭ ସଂସାର ଅସ୍ମିନ୍ କ୍ଷଣାର୍ଦ୍ଧ ବି ସତ୍ସଙ୍ଗ ସେବଦିନ ଋଣା ଏ କଥା କୁହାଯାଇଛି ଏ ସଂସାର ଦାଶା ପ୍ରାପ୍ତ ଜୀବର ଆତ୍ୟନ୍ତିକ ମଙ୍ଗଳ କିପରି ହେବ ଯଦି ଏ ପ୍ରଶ୍ନ ପଚରାଯାଏ ତାହାର ଉତ୍ତରରେ ଏଇ କଥା କୁହାଯାଏ କ୍ଷଣାର୍ଦ୍ଧ ବି ସତ୍ସଙ୍ଗ ସେବଦିନ ଋଣା କ୍ଷଣାର୍ଦ୍ଧ ଯଦି ସତ୍ସଙ୍ଗ ହଏ ତାହେଲେ ସେ ପ୍ରକାର ମଙ୍ଗଳ ଉଦ୍ରେକ ହବ सत्संग कहले से साधु महाजन संघ एक कथा ही से मैंने कृपा करी एठी अवतरण करचंती भौतिक जगत रे विचरण करचंती ए बद्ध जीव मान उद्धार करबा निमित्त इमान कर जे दया जो करुणा ता साधारण लोक बुझी पारिबो ना जानी पारिबो ना कदा जीव क्यों अनादि काल रु जे बहिर्मुख होइछि तार आदि निन्न करा जाई पारिबो ना कृष्ण बोली सही जीव अनादि बहिर्मुख आओ तो एक माया तारे देव संसार आदि दुख तेणु अनादि बोली कहा जाइछि आदि निन्न करा जाई पारिबो ना केते अनर्थ नाना प्रकार अनर्थ तो ग्रास करछि सत्य को असत्य बोली असत्य को सत्य बोली बद्ध जीव मन कर आत्मा दिव्यात्मा से स्वरूप विभ्रांत से मायाग्रस्त होइछि विश्वाकृष्ट होइछि ज्ञान अंधकार आवृत होकर जीवन जापन कर बद्ध जीव आत्मस्वरूप भगवत स्वरूप मायार स्वरूप सब ज्ञान हरिक बस से निज को कर्ता बोले अभिमान कर माया ताको खूब दृढ़ भाव बंधन कर बद्धावस्था जे मुक्तिर प्रयोजन अच्छी बोधटा से मत हरिक बस संसार बंधन पुत्र कन्या माता पिता आत्मीय स्वजन और बंधन देश दोष प्रति आसक्ति ममत्व बोध नानाविध बंधन मध्य पड़ी जीव क्लेश भोग कर भाव बद्ध जीव संसारग्रस्त हो बंधन दशा को बंधन बोली मन कर अवस्था से फुल्स पाराडाइज रे अच्छी से मन करतमितर मणि समाज रे आनंद अनुभव कर भगवान बड़ करुणा कर मझिरे मझिरे सत्य घटनार विपर्य देख दौक अवांछन घटना आसिक पहुंची जाहा ताहा को शक दौ आघात दौपाई हेले सुधा से बुझी पारे से असुविधा अच्छी असुविधा किपर मुक्ति मिल बेले बेले भितर मध्य गोटे धक्का आसुच से निजे खूब दुर्दशा भितर अच्छी यहाँ बेस अनुभव कर दुर्गति कौन मुक्ति मिले ना ये चिंता आसिक पहुंचुची क्योंकि मुक्ति अच्छी अनुसंधान करो ये विषय गभीर भाव चिंता करो जो माने बंधन को बंधन बोली मन करती ना ये प्रकार लोक अपेक्षा एमान करो अवस्था उन्नत कारण मझिर मझिरे गोटाए प्रेरणा आसी तार आत्मस्मृति जाग्रत करने निमित्त धक्का दिए यहाँ भगवान पक्षर कय यहपरी भाव जे बंधन को बंधन बोली मन कर मुक्ति पाई चेष्टा करे ता नहले जे बंधन को बंधन बोली मन कर से कहीं चेष्टा ही कर जो माने बंधन को बंधन बोली मन न करती से माने भावती से माने भल अच्छा घुषुरी विष्ठा काय विष्ठाटा भारी भल लगे एवं भावे ये बोका मनीष गुड़ाक ये सुंदर जिनस खाऊ ना ମୁଁ କେଡ଼େ ସୁନ୍ଦର ଜିନିଷଟା ଖାଉଛି, ଏପରି ଜିନିଷ ଛାଡ଼ି ଅନ୍ୟ ଜିନିଷ ଖାଉଛନ୍ତି ମଣିଷ ଗୁଡ଼ା କେଡ଼େ ବୋକା। ଘୁଷୁର ବିଚାର ଏ ପ୍ରକାର ଅବସ୍ଥା ଯାହାର ନୁହେଁ ତାହାର କିଛି ଆତ୍ମବୋଧ ଜାଗ୍ରତ ହେଇଛି। ଯେତେବେଳେ ବଦ୍ଧ ଯିଏ ଆତ୍ମସ୍ମୃତିର ସନ୍ଧାନରେ ତତ୍ପର ହୁଏ ସେତେବେଳେ ତା ଉପରେ କରୁଣାମୟଙ୍କର କରୁଣା ବର୍ଷିତ ହ। ଭଗବାନ ଭାବନ୍ତି ବହୁ ଜନ୍ମ ଆମକୁ ଭୁଲି ଅଖାଦ୍ୟ ଖାଇ କୁଖାଦ୍ୟ ଖାଇ ଅନେକ କ୍ଲେଶ ପାଇଛି, ଅନେକ ସ୍ଥାନରେ କୁସ୍ଥାନରେ ଘୁରିଛି, ବର୍ତ୍ତମାନ ସେ ଆମ ପାଖକୁ ଆସିବାକୁ ଚାହୁଁଛି, ଆମ ପାଖକୁ ଆସିବାକୁ ଆମର ସନ୍ତାନ ଚେଷ୍ଟା କରୁଛି, ତାହେଲେ ଆମେ ତା ପ୍ରତି ଉଦାସୀନ ରହିପାରିବା ନା। ଭଗବାନ ପରମ ପିତା ସର୍ବଜନୀଶୁ କୌନ୍ତୟ ମୂର୍ତ୍ତୟ ସମ୍ଭବନ୍ତି ଯା ତା ସମ୍ବ୍ରହ୍ମ ମହଜ୍ଜନୀ ଅହମ୍ ବୀଜ ପ୍ରତିଭା, ଗୀତା କଥା କହିଛନ୍ତି ଭଗବାନ। ବଦ୍ଧଜୀବ ଅନିତ୍ୟ ବସ୍ତୁ ସଙ୍ଗେ ମମତା କରି ନିରାନନ୍ଦ ଭୋଗ କରୁଛି, ଅନିତ୍ୟ ପିତାକୁ ପିତା ବୋଲି ଡାକୁଛି, ଏମାନେ ମାୟାର ପ୍ରଲୋଭନରେ ମୁଗ୍ଧ ହୋଇଛନ୍ତି। ଯଦି ଆମେ ଏମାନଙ୍କ ସମକ୍ଷରେ ନିତ୍ୟ ଆନନ୍ଦମୟ ସୁନ୍ଦର ମଧୁର ବସ୍ତୁ ଦେଖାଇବା ତାହେଲେ ଏମାନେ କୁତ୍ସିତ ଜିନିଷ ଛାଡ଼ିଦେବେ। ଆମର ଭୁବନ ମୋହନ ସୁନ୍ଦର ମୂର୍ତ୍ତି ଭଗବାନଙ୍କୁ ପ୍ରାପୁଛନ୍ତି, ଯଦି ଏମାନଙ୍କ ସମକ୍ଷରେ ଉପସ୍ଥାପିତ କରିପାରିବା ତାହେଲେ ଆମର ସମର୍ଥ ସୌନ୍ଦର୍ଯ୍ୟ ପ୍ରତି ଏମାନଙ୍କର ମନପ୍ରାଣ ଆକୃଷ୍ଟ ହେବ। ବନ୍ଧନ କ୍ଲିଷ୍ଟ ଜୀବ ନିକଟରେ ଭଗବାନଙ୍କର ଅବତରଣ ଇଚ୍ଛା, କାରଣ ସେ ସୁହୃଦଂ ସର୍ବଭୂତାନାଂ ସମସ୍ତ ଜୀବଜଗତଙ୍କ ପାଖରେ ମଙ୍ଗଳକାଂକ୍ଷୀ ବନ୍ଧୁ, ସେ ଭଗବାନଙ୍କର କରୁଣାମୟ, ସେ ବ୍ୟଥିତ ହେଉଛନ୍ତି, ସେ ଭାବନ୍ତି ଭଲ ଜିନିଷ ଭଲ କଥା ଭଲ ବସ୍ତୁ ଏମାନେ ଆସ୍ୱାଦନ କରିବାକୁ ପାଇଲେ ଅବିଦ୍ୟା ଅନିତ୍ୟ ବସ୍ତୁ ଏମାନେ ଛାଡ଼ିଦେଲେ। ମୁଁ ନିତ୍ୟ ଶାଶ୍ୱତ ସନାତନ ପୂର୍ଣ୍ଣ ଓ ଆନନ୍ଦ ସ୍ୱରୂପ, ସେଇ ଅମୃତପମ ବସ୍ତୁ ମୁଁ ଏମାନଙ୍କୁ ଦେଖେଇବି। ମୋତେ ଦେଖିଲେ ଜଗତର ନିତ୍ୟ ମେଟେରିଆଲ ଥିଙ୍ଗସ୍ ପ୍ରତି ଏମାନେ ଲୁପ୍ତ ହେବେ ନା। ବନ୍ଧନ କ୍ଲିଷ୍ଟ ସାଂସାରିକ ଜୀବ ପାଖରେ ଅପ୍ରାକୃତ ଭଗବାନ ଅବତୀର୍ଣ୍ଣ ହୋଇ ନିଜକୁ ଦେଖାନ୍ତି, ଭିନ୍ନ ଭିନ୍ନ ଯୁଗରେ ନାନା ପ୍ରକାର ଅବତାର ଗ୍ରହଣ କରି ସେ ଭଗବାନ ଜୀବଗଣକୁ ତାଙ୍କର ପାଦ ପଦ୍ମ ପ୍ରତି ଆକୃଷ୍ଟ କରନ୍ତି। ଏହା ହେଉଛି ଭଗବାନଙ୍କର ବିଶେଷ କରୁଣା। ଦେଖ ମୋତେ ଦେଖ, ମୋ ସଂଘର୍ଷ ମନ୍ଦ କର, ମୋ ସହିତ ମମତା ଦ୍ୱାର ମମତା ଡୋରିରେ ମୋ ସହିତ ବାନ୍ଧିବ, ଅନିତ୍ୟ କୁତ୍ସିତ ବସ୍ତୁ ସହିତ ସମ୍ବନ୍ଧ କରି ତୁମମାନଙ୍କର ଯେଉଁ କ୍ଲେଶ ଉପସ୍ଥିତ ହୋଇଛି ତାହା ଦୂର ହେବ। ଏଥିପାଇଁ ଭଗବାନଙ୍କର ପ୍ରପଞ୍ଚରେ ଲୀଳାବତାର, ତା ନହେଲେ ସେ କାହିଁ ପ୍ରପଞ୍ଚକୁ ଆସିବେ, କ'ଣ କାମ ତାଙ୍କର ଏଠି, ହେଉଛି ଭଗବାନଙ୍କର ହେଇଛି କୃପା। ନାରଦମୁନି ପ୍ରହ୍ଲାଦ ମହାରଥ ଭଳି ଜଣେ ପ୍ରଧାନ ଭକ୍ତ ମହାଜନ, ସେ ଦ୍ୱାରକାରେ କୃଷ୍ଣ ପାଖରେ ଆସି ପହଞ୍ଚିଲେ। ଦଶମ ସ୍କନ୍ଧ ଭାଗବତରେ ବର୍ଣ୍ଣନା ଅଛି, ସତୁରି ଅଧ୍ୟାୟର ବର୍ଣ୍ଣନା। ନାରଦମୁନି କୃଷ୍ଣଙ୍କୁ କହିଲେ ଜୀବଗଣ ବଡ଼ କ୍ଲେଶ ପାଉଛନ୍ତି, ସେମାନେ ବଡ଼ ଦୁଃଖୀ, ସେମାନେ ବଡ଼ କଷ୍ଟ ପାଉଛନ୍ତି, ଆପଣ ନିଜକୁ ସେମାନଙ୍କ ପାଖରେ ଦେଇଦିଅନ୍ତୁ, ମୁଁ ଆପଣଙ୍କ ପାଖକୁ ଆସିଛି, ମୁଁ ସେମାନଙ୍କ ପକ୍ଷରୁ ଆପଣଙ୍କ ପାଖରେ ଆବେଦନ କରିବାକୁ ଆସିଛି। ପୂର୍ବରୁ କହିଛି ଭକ୍ତ ମହାଜନଗଣ କୃଷ୍ଣଙ୍କର ଦରବାରରେ ଓକିଲାତି କରନ୍ତି ବଦ୍ଧଜୀବମାନଙ୍କ ପାଇଁ, ଆପଣ ବୃନ୍ଦାବନ ମଥୁରାରୁ ଲୀଳା ବିଳାସ କରି ଭକ୍ତ ହୃଦୟକୁ ବିଳସିତ ଉଲ୍ଲସିତ କରୁଛନ୍ତି। ବର୍ତ୍ତମାନ ଦୁର୍ଜଲ ମାନଙ୍କର ବଡ଼ ଉତ୍ପାତ ହେଇଛି, ତାଙ୍କର ଅନୁଚରଣ ଆହୁରି ଦୁଷ୍ଟ, ଆପଣଙ୍କୁ ଭୁଲି କଷ୍ଟ ପାଉଛନ୍ତି, ଆପଣ ଏମାନଙ୍କର ଦୁଃଖ ଅବସାନ କରନ୍ତୁ। ଶ୍ରୀମଦ୍ଭାଗବତ ଦଶମ ସ୍କନ୍ଧ ସତୁର ଅଧ୍ୟାୟରେ କୁହାଯାଇଛି, ଜୀବସ୍ୟ ସଂସାର ତୋ ବିମୁକ୍ଷଣ ନ ଜାନତ ଅନର୍ଥ ଅଭାତ ଶରୀରତ ଲୀଳାବତାରେ ସୋଜସ ପ୍ରଦୀପକଂ ପ୍ରଜ୍ୱଳୟତ୍ୱ ତମହଂ ପ୍ରପଦ୍ୟେ। ନାଦମୁନି କଥା କହିଲେ, ହେ ଭଗବାନ, ଜୀବଗଣ ଚିରକା ଅନର୍ଥକାରୀ ଏକ ଶରୀରରୁ ଅନ୍ୟ ଶରୀର ମଧ୍ୟରେ ବିଚରଣ କରୁଛନ୍ତି, ପୁନଶ୍ଚ ଏହି ଶରୀରରୁ କିପରି ମୁକ୍ତି ମିଳିବ ତାହା ସେମାନେ ଜାଣନ୍ତି। ଆପଣ ସେମାନଙ୍କର ମୁକ୍ତି ନିମିତ୍ତ ଲୀଳାବତାର ସମୂହ ଦ୍ୱାରା ସ୍ୱକୀୟ ଦଶ ରୂପ ପ୍ରଦୀପ ପ୍ରଜ୍ୱାଳିତ କରିଛନ୍ତି, ମୁଁ ଆପଣଙ୍କର ଶରଣାଗତ ହେଉଛି। ନାଦମୁନି କହୁଛନ୍ତି, ହେ କୃଷ୍ଣ, ମୁଁ କିଛି ନୂଆ କଥା କହିବାକୁ ଆସିନି, ଯେଉଁମାନେ ସଂସାର ବନ୍ଧନରେ ବଦ୍ଧ ଅଥଚ ବନ୍ଧନ ବୋଲି ଜାଣିପାରୁନାହାନ୍ତି ସେମାନେ କଥା କହିବାକୁ ଆସିଛି, କିନ୍ତୁ ଆପଣ ନିତ୍ୟ ପାର୍ଶ୍ୱ ଓ ନିତ୍ୟ ପ୍ରିୟ ସଙ୍ଗୀମାନଙ୍କୁ ନେଇ ନିତ୍ୟାନନ୍ଦରେ ମଗ୍ନ ଅଛନ୍ତି, କିନ୍ତୁ ଏହି ବଦ୍ଧଜୀବୀମାନଙ୍କର ବନ୍ଧନ ମୁକ୍ତିର ଗୋଟାଏ ବ୍ୟବସ୍ଥା ଆପଣ କରନ୍ତୁ। ଏମାନେ ଜନ୍ମ ଜନ୍ମାନ୍ତର ଧରି ସଂସାରରେ ଘୁରି ବୁଲୁଛନ୍ତି, ପୁଣି କର୍ମଫଳ ଭୋଗ କରି କଷ୍ଟ ପାଉଛନ୍ତି, ସେମାନଙ୍କ ପାଇଁ ଆପଣ ନିଜ ଯଶ ରୂପକ ପ୍ରଦୀପ ପ୍ରଜ୍ୱାଳିତ କରନ୍ତୁ, ଆପଣ ପ୍ରଦୀପ ଜଳାନ୍ତୁ। ସେ ପ୍ରଦୀପଟି କ'ଣ? ପ୍ରଦୀପ ରୂପ ଆପଣ, ଆଲୋକ ରୂପ ଆପଣ, ସେ ଆଲୋକ ଜଳାନ୍ତୁ। ଆପଣ ଜ୍ଞାନ ସ୍ୱରୂପ, ଆପଣ ଆନନ୍ଦ ସ୍ୱରୂପ, ସଚିଦାନନ୍ଦମୟ, ସେହି ସ୍ୱରୂପର ପ୍ରଦୀପ ଜଳାନ୍ତୁ, ଆପଣ ଏମାନଙ୍କ ପାଖରେ ନିଜକୁ ପ୍ରକାଶ କରନ୍ତୁ। ଆପଣ ଯୁଗାବତାର ମନ୍ୱନ୍ତରାବତାର ସତ୍ୟାର ସବତାର ଗ୍ରହଣ କରି ସ୍ୱୟଂ ଆସି ଅନ୍ଧକାର ଭିତରେ ଆଲୋକ ଜଳାନ୍ତୁ। ହେ ଭଗବାନ, ଆପଣ କରୁଣାମୟ, ଆପଣଙ୍କର କରୁଣା ବ୍ୟତୀତ ଏମାନଙ୍କର ଉଦ୍ଧାର ଉପାୟ ନାହିଁ। ଭକ୍ତ ମହାଜନ ସାଧୁ କିପରି କରୁଣାମୟ ଏ ବଦ୍ଧଜୀବମାନଙ୍କ ପ୍ରତି ତାଙ୍କ ହୃଦୟ କିପରି ବିଗଳିତ ହେଉଛି, ସେ କିପରି ଭଗବାନଙ୍କ ପାଖରେ ଏମାନଙ୍କ କଥା ପେଶ କରୁଛନ୍ତି, ଏ ତା ନିଦର୍ଶନ। ବଦ୍ଧଜୀବ ସଂସାର ସଙ୍ଗେ ଘନିଷ୍ଠ, ସେହି ସମ୍ବନ୍ଧ ଯୋଡ଼ିଛି, ମନେ କରୁଛି ଅନିଶ୍ଚିତ ବସ୍ତୁ ଗୁଡ଼ିକ ତାର ନିତ୍ୟ ସଙ୍ଗୀ ବୋଲି। ଶରୀର ସଙ୍ଗେ ସଂଶ୍ଳିଷ୍ଟ ଯାହା, ସେହି ପିତା ମାତା ଭାଇ ଭଉଣୀ ପୁତ୍ର କନ୍ୟା ସ୍ତ୍ରୀ ବନ୍ଧୁ ଏଇମାନଙ୍କ ସଙ୍ଗରେ ମମତ୍ୱ ବୋଧ କରି କଷ୍ଟ ପାଉଛି। ସ୍ୱାସ୍ଥ୍ୟ ପରମାୟୁ ବିଦ୍ୟା ଧନ ଇନ୍ଦ୍ରିୟ ତର୍ପଣକୁ ଧରିକିରି ବସିଛି, ଏହି ଅନର୍ଥ ବସରଟା ପ୍ରତି କି ମମତ୍ୱ ବୋଧ? ମୁଁ କିଏ? ମୁଁ ଓଡ଼ିଆ, ବିଶାଳେ ମୋର ଶରୀର ଜନ୍ମିଛି, ମୁଁ ସ୍ତ୍ରୀ, ମୁଁ ପୁରୁଷ, ମୁଁ ବ୍ରାହ୍ମଣ, ମୋର ଏ ଶରୀରଟା ବ୍ରାହ୍ମଣ ଘରେ ଜନ୍ମିଛି, ନିଜକୁ ଶରୀର ସଙ୍ଗେ ଆଇଡେଣ୍ଟିଫାଏ କରୁଛି, ଏଇ ହେଉଛି ଅନର୍ଥ। ଯଶ୍ୟାତ୍ମବୃଦ୍ଧି କୁଣପେ ବିଧାତ୍ କିଏ ସୋଧି କଳତ୍ରାଦିଷୁ ଘୁମୁଜ୍ଜିଦ୍ଧି ଯତୀର୍ଥ ବୁଦ୍ଧି ସନିଳେ କରିଛି ଜନେଷୁ ଅଭିଜ୍ଞେଷୁ ସଏବ ଗୋକର। ଶ୍ରୀମଦ୍ ଭାରତ ଏ କଥା କହନ୍ତି, ନିରପେକ୍ଷ ଶାସ୍ତ୍ର, ସମ୍ପୂର୍ଣ୍ଣ ନିରପେକ୍ଷ ଶାସ୍ତ୍ର ଶ୍ରୀମଦ୍ ଭାରତ, କା ମୁଁ ଯାଇ କଥା କହୁନାହାନ୍ତି। ଏଇ ସ୍ୱର ସାଙ୍ଗରେ ଯେ ସମ୍ବନ୍ଧ ଯୋଡ଼ିଛି ସେ କି ପ୍ରକାର ତାଇ କଥା କହୁଛି। କୁଣପେ ତ୍ରିଧାତ বাত পিত্ত কপ ত্রিধাতুর মুড়াটা এ শরীরটা এই কুণপটা কু মু বলে করছি আত্মবুদ্ধি করছি এখানে শোধিকর্তা আদি শুভ মিত্যতি ঈশ্বর সহিত সম্বন্ধ যেগুড়াক পুত্র কন্যা ভাই ভৌণী স্ত্রী দেশ ভাই জাতি ভাই সম্বন্ধী এসব আর ভৌম ইজ্জতি যে ভূমির এসরটা জন্ম হয়েছে সে মাতৃভূমি পূজনীয় বন্দে মাতরম করছে জননী মাতৃভূমি তারই পূজাই দরকার ই কোথায় করছে সে প্রতি আসক্তি আছে এই মমত্ব বুদ্ধি যে করছে সে কি জনে সব জ্ঞেশু সহ এই জনসমাজ রে সে বড় যেতে বড় অভিজ্ঞ হো না কাইকি সে গাভী আর গর্দব জাতি মনুষ্য পদবাচ্য হব না এই কথা ভাগবত কহতি সম্পূর্ণ নিরপেক্ষ শাস্ত্র কিন্তু আমার এই সমাজরে যে দেশ জাতি এই যে মমত্ব বোধ যার বেশি অছি সে বড় মহাত্মা পদবাচ্য হয়ে যাচ্ছি বাবা তাকে মহাত্মা কহি দেখছি কিন্তু ভাগবত কহছি গোখর সৈব গোখর দেখন্তু কথাটা এই হচ্ছে আমার কথা তেণু সেইপাই কুযাচ্ছি এই হচ্ছে অনর্থ এই শরীরটা বঞ্চাই রাখা হব এ শরীর প্রতি আত্মবোধ বা দেহাত্ম বুদ্ধি যাবতীয় দুঃখর মূল কারণ হে ভগবান আপন লীলা অবতার পরিগ্রহ করি অবতীর্ণ হন্তু এমানে যে আত্মা এহা এমানকে বুঝিবাকু দিয়ন্তু হে শ্যাম সুন্দর মু আপনার ঠারে প্রপন্ন হয়েছি আপনার পুণি লীলা অবতার প্রকাশ করন্তু দুর্জন মানুষ দুষ্কৃতকারী মানুষ বিনাশ করন্তু সাধু মানুষ রক্ষা করন্তু আপনার আড়ক এমানে চাহিছন্তি এমানক উপরে উৎপীড়ন হচ্ছে এমানক আপন উদ্ধার করন্তু আপন বৃন্দাবনরে আপনক নিত্য সিদ্ধ পরিকর মানুষ নিয়ে লীলা করছন্তি মধুর লীলা আপনক দ্বারকারে মহিষীগণক সহ লীলা করছন্তি আপন এই বৃন্দাবন মথুরা দ্বারকা ছাড়ি বাহারক আসন্তু অক্রূর দিনে আপনক যমুনা পার করাই নিয়ে যাইতলা সে অক্রূরঙ্ক পরি মু আসছি এ ভক্ত সাধু মহাজন ভগবান টাণি আনছন্তি সেমানে এ শক্তি সেমানকর অছে সেথিপাই নারদমুনি কহছন্তি সে অক্রূরঙ্ক পরি মু আসছি আপনক দ্বারকারু বাহার করি নিয়ে যাবি কুরুক্ষেত্র বদমাসগণ মূঢ় নিরাধনগণ আপনক বিদ্বেষ করছন্তি খানা পিনা দেবা নবা জনিত ঈর্ষা নেই করি অছন্তি রাজ্য নেই জিংহা সবৃতি রত্তাণ্ডব লীলা শুরু হয়েছে আপনার কুরুক্ষেত্রকে যা হব দশম স্কন্ধ বর্ণনা গোবিন্দ ভুজ গুপ্তায়াং দ্বারবত্যাং কুরুদ্বহ অবাচ সে নারদ ভিক্ষু কৃষ্ণ উপাসনালাস দেবর্ষি নারদ শ্রীকৃষ্ণ দর্শন আলসারে তাঁকর ভুজ রক্ষিত দ্বারকাপুরে পৌঁছি অবস্থান করছেন শুদ্ধভক্ত প্রার্থনারে ভগবান অবতরণ করছে দ্বারকা নারদ আসছেন মহিষীগণ লীলা দর্শন করছেন নারদ বড় দুঃখ কাতর অন্তরে অন্তর নারদ গুরু গুরু মানে যে দুঃখী যে আত্মক্লিষ্ট এই জনমানক প্রতি सहानुभूति संपन्न से गुरु से मानकर दुख दूर करी सुख राज्य को से नहीं जानते से मान को पातित्य दुर्गति उद्धार करी वैकुंठ को नहीं जानते जीव और भगवान का मिलन निमित्त मध्यस्थता करती से गुरुदेव मायार कबल उद्धार करी भगवान नित्य सानिध्य पहुंचे दिखती से गुरुदेव देवर्षि नारद करुणामय प्रभाव पर दुख का महागणगण भगवान को अवतीर्ण करती से अद्विताचार्य प्रभु कलिहत जीवर दुख मोचन निमित्त गौर सुंदर को भौम प्रपंच अवतीर्ण कर श्री गौर सुंदर कहते नाड़ार हुंकार मत चुप ही रही देना पति जीव आज दुख चरम स्तर में पहुंची ए सुबद्ध जीवन कठिन बंधन मोचन निमित्त आमको अवतरण करने पड़ ए बद्ध जीवगण बुझती ना एम संसार प्रति ममत्व बोध आसक्ति प्रियता रूपक माटी नार जीवन दुखरे काकर हो भगवान को नहीं जा भगवान कह कथा शुणे भक्त कथा गुरुदेव कथा भगवान शुणं से आवेदन कृष्ण मंजूर करते भक्त वत्सल हरि भक्त प्रार्थन वैकुंठर आसन तले से प्रहलाद प्रार्थन स्फटिक स्तंभ नृसिंह देव आविभूत होते कृष्ण वृंदावन परित्याग कर एक मुहूर्त के जाती ना वृंदावन पर तेज पाद में एक नगत क्षति कथा किंतु नारद प्रार्थन अक्रूर प्रार्थन आसन पड़ी जाए भक्त महाजन प्रार्थन आसन पड़ी जाए से लीलाविलास चाड़ी बाहर को आसती से प्रेममय प्रेम सगरे से हाबुटुब खाऊ से अमृतमय राज्य विच्युत कर शकुंठ जगत को जेकोसी लोकता आनी पार ना जे महाजन तांकर हृदय से सदा विराजमान कर वैष्णव हृदय सदा गोविंद विश्वास महाजन कृष्ण दर्शन अभाव हुए ना तांकर संसार ममत्व बोध नहीं पर हृदय कांदे तेणु ये श्लोक व्यंजित रही किपरि प्रहलाद महाराज हृदय कांदे पतित जीव मान यहीपरी भाव में महाराज प्रार्थना पूरण करने भगवान अवतीर्ण हमें किंतु जो समय अवतार हबार कथा नहीं से समय जदि पर दुख दुखी महाजन जीव निमित्त पाखर प्रार्थना करती ताहले भगवान अवतरण करा बाध्य हे भगवान मुझ जीवर दुख कष्ट देखी पारना हृदय द्रवीभूत हो जाए तांकर अंतर दयार उद्रेक से समय अवतार प्रकाश कौन से लक्षण नथिले सुद्धा तांकर भक्त महाजन कातरा आह्वान भगवान आसन्ति अन्यत्र नहले सुद्धा जीव हृदय से कृष्ण को आविर्भूत करी पारंत कृष्ण जे तुमार कृष्ण जीति पार तुमार शपति से गुरु कृपा ही जीव हृदय भगवान आविर्भाव एकमात्र कारण जहां गुरुत्व अच्छी से गुरुदेव से कृष्ण को जेको समय जेकोसी पात्र इच्छा कले आविर्भूत करें तुम मान हृदय आवर्जना मैला ए हृदय पूरी रही तुम हृदय आवृत हो ତୁମେ ଯେ ଭଗବାନଙ୍କୁ ପାଇବ ଏ କଥା କଳ୍ପନା କରିପାରିବ ନା। ଭଗବାନଙ୍କୁ ଅବତୀର୍ଣ୍ଣ କରେଇବା କାମ ହେଉଛି ସେଇ ଭକ୍ତ ମହାଜନଙ୍କର। ପତିତ ଜୀବର ଭଗବାନଙ୍କୁ ପାଇବାର କୌଣସି ଯୋଗ୍ୟତା ନାହିଁ, କୌଣସି ଅଧିକାର ନାହିଁ, କିନ୍ତୁ ଭଗବାନ ଭକ୍ତ ପରାଧୀନ ନମେ ଭକ୍ତ ପ୍ରଣଶ୍ୟତି ଗୀତାରେ କହିଛନ୍ତି। ମୋ ଭକ୍ତଙ୍କର ଇଚ୍ଛା କ'ଣ ପୂର୍ଣ୍ଣ ହବ ନା, ତାହେଲେ ସେ କାହିଁକି ମୋର ଭକ୍ତ ହେଇଛି। ଭକ୍ତ ବତ୍ସଳ ଭଗବାନ ଶ୍ରୀହରି ଭକ୍ତଙ୍କ କଥାକୁ ଏଡ଼ି ଦେଇପାରନ୍ତି ନା, ଅଭକ୍ତକୁ ଭକ୍ତ କରିବା ନିମିତ୍ତ ଭକ୍ତଙ୍କର ପ୍ରାର୍ଥନା ସେ ପୂରଣ କରନ୍ତି। ଗୁରୁଦେବ ତାଙ୍କ ନିଜ ହୃଦୟରୁ ଅନ୍ୟ ହୃଦୟରେ କୃଷ୍ଣଙ୍କୁ ପ୍ରକାଶିତ କରିପାରନ୍ତି। ଭଗବତ ସେବା, ଭଗବାନଙ୍କ ଦର୍ଶନ ବା ତାଙ୍କର ଉପଲବ୍ଧି ଏସବୁ ତୁମମାନଙ୍କ ଭିତରେ ସେ କମ୍ୟୁନିକେଟ୍ କରିଦିଅନ୍ତି। କେବଳ ଦର୍ଶନ ଦ୍ୱାରା କିମ୍ବା ଇଚ୍ଛା ଦ୍ୱାରା ସେ ଭଗବାନଙ୍କ ସାକ୍ଷାତକାର କରାଇ ଦେଇପାରନ୍ତି। ବାଣୀ ଶ୍ରବଣ ଦ୍ୱାରା ତାଙ୍କର ହୃଦୟର ଠାକୁରକୁ ଅନ୍ୟ ହୃଦୟରେ ସେ ବସେଇ ଦେଇପାରନ୍ତି। ତୁମେ ଅବଶ୍ୟ ବହୁ ଦୂରରେ ରହିଛ, ସେ ଗୁରୁଦେବ ମହାଜନ କେବଳ ସଦିଚ୍ଛା ଦ୍ୱାରା ତୁମ ଭିତରେ ମଙ୍ଗଳ ଉଦୟ କରାଇ ଦେଇପାରନ୍ତି। ତୁମେ ରାଜନୀତି, ଅର୍ଥନୀତି, ସମାଜନୀତି ଏପରି କେତେ କଥା ଶୁଣୁଛ, ଥରେ ଆମ କଥା ଶୁଣ। ତାଙ୍କ କଥାକୁ କାନ ଭିତରେ ଦେଇ ମର୍ମରେ ପଶିବାକୁ ଦିଅ, ଏ କଥା କାଳ୍ପନିକ ନୁହେଁ, ଭଗବାନ ବାସ୍ତବ, ତାଙ୍କ କଥା ବାସ୍ତବ। ସେଇ ବାସ୍ତବ ବସ୍ତୁକୁ ବାଣୀର ଭିତର ଦେଇ ସେ ପ୍ରକାଶିତ କରିଦିଅନ୍ତି। ଏଇ ଏକ ନୂତନ ଆଲୋକର ସନ୍ଧାନ ମିଳିଯାଏ, ସେତେବେଳେ ହୃଦୟରେ ନିତ୍ୟ ନବନବାୟମାନ ଆନନ୍ଦର ଶିହରଣ ଲାଗେ। ଏ ପ୍ରକାର ମହାଜନଗଣ ଏ ପୃଥିବୀର ଭୂଷଣ ବଡ଼ ସନ୍ଧାର ନୁହନ୍ତି, ଏମାନେ ଅଛନ୍ତି ବୋଲି ପୃଥିବୀରେ ମଙ୍ଗଳ ଅଛି ଖୋଜିଲେ ମିଳେ। ଜୀବର ଜ୍ଞାନ ଅନ୍ଧକାର ଦୂରେଇ ଯାଏ, ବୈକୁଣ୍ଠ ପଥରେ ଜୀବଯାତ୍ରା ଆରମ୍ଭ କରି କରିବାକୁ ସମର୍ଥ ହେଇପାରେ। ଅନେକ ମନେ କରନ୍ତି ଏମାନେ କିଛି ରୋଜଗାର କରୁନାହାନ୍ତି, ସମାଜ ଉପରେ ଭାର ହେଇଛନ୍ତି, ଅନେକ ତଥାକଥିତ ଭୌତିକ ବାଦୀ ବିଶିଷ୍ଟ ଲୋକଙ୍କର ଏଇ ମତ, ଏମାନେ ସମାଜର କଳଙ୍କ। କିନ୍ତୁ ବିଚାର କରି ଦେଖନ୍ତୁ ସମାଜ ଏମାନଙ୍କୁ କ'ଣ ଦେଉଛି ବା ଦେଇପାରେ। ଏମାନେ ଯେଉଁ ଧନରେ ଧନୀ ତାହା ବର୍ଣ୍ଣନା କରାଯାଇପାରିବ ନା, କୌଣସି ପାର୍ଥିବ ପଦାର୍ଥର ପ୍ରୟୋଜନ ଏମାନଙ୍କର ନାହିଁ, କୌଣସି ଦୈହିକ ଆବଶ୍ୟକତା ପାଇଁ ଏମାନେ କାହାର ଦ୍ୱାରସ୍ଥ ହୁଅନ୍ତି ନା। ଏମାନେ ସମାଜର ଦୁର୍ବଳ ବୋଧ ନୁହନ୍ତି, ଏମାନେ ସମାଜ ରତ୍ନ। ଏମାନେ ଅଛନ୍ତି ବୋଲି ଆଜି ପୃଥିବୀର ଶାନ୍ତି ଅଛି, ତା ନହେଲେ ସମାଜରେ ପିଶାଚର ତାଣ୍ଡବ ନୃତ୍ୟ ଦେଖାଯାଆନ୍ତା। ହିଂସା, ଦେଶ ପ୍ରବଞ୍ଚନା, ମିଥ୍ୟାର ପୃଥିବୀଟା ପରିଯାଆନ୍ତା। ଏମାନେ ଦୟାଳୁ, ସମାଜ ଯଦି ଭୁଲ ବୁଝେ ତେବେ ଅନ୍ୟାୟ ହେବ, ଏଇ ଅକୃତଜ୍ଞତା ସତ୍ତ୍ୱେ ଗୁରୁଦେବ ହିଁ ଗୁରୁ, ସେ ଲଘୁ ନୁହନ୍ତି। ସେ ଯେପରି ଭଗବାନଙ୍କୁ ଅବତୀର୍ଣ୍ଣ କରାନ୍ତି ସେହିପରି ତାଙ୍କର ନାମ, ରୂପ, ଗୁଣ, ଲୀଳା ଆଦି ଜୀବ ଜଗତରେ ଅକାତରେ ଛାଡ଼ିଦିଅନ୍ତି। ତାଙ୍କର ସ୍ପର୍ଶ ପାଇଲେ ମୁହୂର୍ତ୍ତକ ମଧ୍ୟରେ ନୂତନ ସତ୍ୟ ଆଲୋକ ମିଳିପାରେ। ଅବଶ୍ୟ ଏ ପ୍ରକାର ବ୍ୟକ୍ତି ସୁଲଭ ନୁହନ୍ତି, ଏମାନେ ଅଛନ୍ତି ବୋଲି ଧର୍ମ ଅଛି, ଭକ୍ତି ଅଛି, ଅଶାନ୍ତିମୟ ଜଗତରେ ଶାନ୍ତିର ଆଶା ଅଛି। ଭଗବାନଙ୍କର ଅବତାର ଜୀବର ବଡ଼ ଭାଗ୍ୟ କଥା, ତାଙ୍କ ସମ୍ବନ୍ଧୀୟ ଆଲୋଚନା ସ୍ମରଣ ମନନ ଜୀବ ପକ୍ଷରେ ଖୁବ୍ ମଙ୍ଗଳ। ଶ୍ରୀମନ୍ତାଂଶ କଥା କୃଷ୍ଣ ପୁଣ୍ୟ ଶ୍ରବଣ ମଙ୍ଗଳ ବୋଲି କୁହାଯାଇଛି। ଭଦ୍ରାଣି ବିଧୁନୋତି ଶ୍ରୀସଦା ଶ୍ରୀମଦ ଭାରତ ଏ କଥା କୁହାଯାଇଛି। ମହାଦେବମାନଙ୍କର କୃପା ପ୍ରଭାବରେ ଜଗତ ସଞ୍ଜୀବିତ ଅଛି। ଜଗତରେ କେବଳ ଭରି ରହିଛି ଦ୍ୱନ୍ଦ୍ୱ ଈର୍ଷା ହିଂସା, କିଛି ସ୍ନେହର କଥା ପ୍ରୀତିର କଥା ମହାଦେବଙ୍କର କରୁଣାରେ ଶୁଣିବାକୁ ମିଳେ। ନାସ୍ତିକ ସମାଜରେ କଳିହତ ଜୀବମାନଙ୍କର ଅମୃତମୟ ଭଗବାନଙ୍କର କଥା ଶୁଣିବା ବଡ଼ ଦୁରୁହ। କେବଳ ଏଇ ମହାଜନଗଣ ଏଇ କଳିହତ ଜୀବମାନଙ୍କ ପାଖରେ ଏସବୁ ଅମୃତମୟ କଥା ଶୁଣୁଛନ୍ତି ବା ଶୁଣେଇବା ନିମିତ୍ତ ଜଗତରେ ବିଚରଣ କରୁଛନ୍ତି। ଭଗବାନଙ୍କୁ ଜଗତରେ ଛାଡ଼ିଦେବାର ବା ପରିଚୟ କରେଇଦେବାର ଲୋକ କମ। ଜୀବର ଦୁଃଖ ଦୂର କରିବା ନିମିତ୍ତ ଯୁଗେ ଯୁଗେ ଭଗବାନଙ୍କ ଅବତାର ହେଇଥାଏ, ସେ ଭକ୍ତଙ୍କ ଜରିଆରେ ହୁଏ, ବାଣୀ ଜରିଆରେ ହୁଏ, ଆଚରଣ ଜରିଆରେ ହୁଏ। ଏହା ହେଉଛି ତାଙ୍କର ଅପାର କରୁଣାର କଥା। ସେଥିପାଇଁ ଭକ୍ତ ମହାଜନ ସେ କିପରି କାତର ପ୍ରାର୍ଥନା କରୁଛନ୍ତି ଭଗବାନଙ୍କ ପାଖରେ, ବଦ୍ଧ ଜୀବ ଉଦ୍ଧାର ନିମିତ୍ତ ଏ ଶ୍ଳୋକରେ ପ୍ରହ୍ଲାଦଙ୍କର ଉକ୍ତିରୁ ତାହା ବ୍ୟଞ୍ଜିତ ହେଉଛି ଆମମାନଙ୍କ କର୍ତ୍ତବ୍ୟ। ତଦ୍ୱାରା ଭଗବାନ ଖୁବ୍ ପ୍ରୀତ ହୋଇଛି, ଖୁବ୍ ଖୁସି ହୋଇଛି। ସିଧାସଳଖ ଭଗବାନଙ୍କର ସେବା କରିବା ଅପେକ୍ଷା ସାଧୁ ମହାଜନ ପ୍ରିୟ ଭକ୍ତଙ୍କ ସେବା କଲେ ଭଗବାନ ଅତିଶୟ ପ୍ରିୟ ହୁଅନ୍ତି। ସେଥିପାଇଁ ଭଗବାନଙ୍କୁ ଯେଉଁମାନେ କୃପା ପାତ୍ର ସାଧୁ ମହାଜନ ବୈଷ୍ଣବ ସେମାନଙ୍କର ସେବା କର୍ତ୍ତବ୍ୟ। ଶ୍ରୀମନ୍ତ ଚୈତ୍ର ମହାପ୍ରଭୁ ଯେତେବେଳେ ଆସିଥିଲେ ସେତେବେଳେ ସେ ଭକ୍ତିଭାବ ଆଚରଣ କରିକିରି ଏ କଳିହାତ ଶିବମାନଙ୍କୁ ଶିଖେଇ ଯାଇଛନ୍ତି। କୁଳିଆ ଗ୍ରାମର ଅଧିବାସୀମାନେ ଦିନେ ତାଙ୍କୁ ପ୍ରଶ୍ନ କଲେ, ଆମର କର୍ତ୍ତବ୍ୟ କ'ଣ? ଚୈତ ମହାପ୍ରଭୁ ଉପଦେଶ ଦେଲେ, ବୈଷ୍ଣବ ସେବନ କୃଷ୍ଣ ପୂଜ ନିରନ୍ତର କର, କୃଷ୍ଣ ନାମ ସଂକୀର୍ତ୍ତନ କି ଉପଦେଶ ଦେଲେ କି ତୁମର ବୈଷ୍ଣବ ସେବା କର, ତାହେଲେ କୃଷ୍ଣଙ୍କର ପୂଜା ହିଁ ହେବ, କୃଷ୍ଣ ଖୁସି ହେବ, ଆଉ ନିରନ୍ତର କୃଷ୍ଣ ନାମ ସଂକୀର୍ତ୍ତନ କର, ଏ ଉପଦେଶ ମହାପ୍ରଭୁ ଦେଇଥିଲେ। ତେବେ ସେ ବୈଷ୍ଣବକୁ ଚିହ୍ନିବା ହିଁ ଦରକାର, ବୈଷ୍ଣବ ତତ୍ତ୍ୱଟା ଜାଣିବା ହିଁ ଦରକାର, ତା ନହେଲେ ଠକାମିରେ ପଡ଼ିଯିବାର ବହୁ ସମ୍ଭାବନା ଅଛି। ସେଥିପାଇଁ ଯେଉଁମାନେ ପ୍ରହ୍ଲାଦ ମହାରାଜଙ୍କ ଭଳି କୃପାଦୃଷ୍ଟି ସମ୍ପନ୍ନ ବୈଷ୍ଣବ ଚାରି ଗୁରୁ, ସେମାନେ ଆମମାନଙ୍କୁ ଦିଗ୍ଦର୍ଶନ ଦେଇଛନ୍ତି। କୃଷ୍ଣ ଭାଇ ଶ୍ରୀ ଭକ୍ତି ବିନୋଦ ଠାକୁର ଏକ ଏପରି ମହାଜନ, ସେ ତାଙ୍କ ବହୁ ସଙ୍ଗୀତ ସେ ସମ୍ବନ୍ଧରେ ରଚନା କରିଛନ୍ତି, ଯେଉଁଥିରେ ସବୁ ତତ୍ତ୍ୱ କହିଛନ୍ତି, ସେ ଗୋଟେ ସଙ୍ଗୀତରେ କହିଛନ୍ତି, କବେ ମୁଇଁ ବୈଷ୍ଣବ ଚିହ୍ନିବ ହରି ହରି, କବେ ମୁଇଁ ବୈଷ୍ଣବ ଚିହ୍ନିବ ହରି। कल्याणी रखो
वैष्णव
नाती बाबू दई भरी नाती
बाबू
नाती बाबू दई भरी
नाती बाबू
कवि
सदा
जय श्री वैष्णव ठाकुर की जय।